ପ୍ରାବନ୍ଧିକ ଗୋବିନ୍ଦ ତ୍ରିପାଠୀଙ୍କର ପ୍ରବନ୍ଧ ଆକାଶ କଇଁଆର ଦ୍ୱିତୀୟ ଭାଗ। ଧର ଏଇ କଳା ଧଳା କଥାଟା, ମୁଁ ଯଦି ଧଳା ଜିନିଷଟାକୁ କଳା ବୋଲି କହେ ବା ଯାହାକୁ ଧଳା ବୋଲି କହିଛି ତାକୁ କଳା ବୋଲି କହେ, ତାହେଲେ ମୋର ଭୁଲ ହେଲା ବୋଲି କିଏ କହିବ? କେମିତି ଜାଣିବ? ଏଇ ଦଶ ଜଣଙ୍କ କଥାରୁ ଦଶ ଜଣ କହିବେ ମଲା ଧଳାଟାକୁ କଳା ବୋଲି କହିଲ କେମିତି? ମ ନହେଲେ ମ ଇଲେ କହୁଛି ଧଳା, ଇଲେ କହୁଛି କଳା, ଏ କେମିତିକା ମଣିଷ ମ? ଅତ ମୁଁ ହେଲି ଦୋଷୀ, ମୁଁ ନିଜକୁ ଭାବିଲି ଦୋଷୀ। ଏଇ ଦଶ ଜଣଙ୍କ କଥାକୁ ଡରି ମୁଁ ମନ କଥା କହିପାରିଲି ନାହିଁ। ମୋର ତାହେଲେ କେମିତି ସ୍ୱାଧୀନତା ଆସିଲା? ଆଉ ମୋର ଉନ୍ନତି ହେଲା କେଉଁଠାରେ? ଉନ୍ନତିର ବାଟ ବା କାହିଁ? ମୁଁ ଗୋଟାଏ କଥା କହେ, ମୁଁ ଓଡ଼ିଆ ସାହିତ୍ୟରେ ଜଣେ ମହାରଥୀ। ମୁଁ ବରାବର ପରଜାତି ସାହିତ୍ୟର ଭାବ ଓ ଭାଷା ନେଇ ବହି, ପ୍ରବନ୍ଧ, କବିତା, ନାଟକ ଲେଖି ଆସିଛି। ପରେ ମୋର ମନେ ହେଲା, ନା ଏ ଭାବ ଭାଷା ଭୁଲ, ମୋର ସହଜ ସରଳ ସୁବୋଧ ଓଡ଼ିଆ ଭାଷାରେ ଓଡ଼ିଆ ଜାତିର କଥା ଲେଖିବା ଉଚିତ, ତାହା ହିଁ ପ୍ରକୃତ ସାହିତ୍ୟ। କିନ୍ତୁ ମୁଁ ଲେଖିବି ନାହିଁ କି ସେ କଥା ମାନିବି ନାହିଁ କି ସେ କଥା କହିବି ବି ନାହିଁ, ଓଲଟି ନାନା ପ୍ରକାର ଗାଲୁ ଗାଳି ଗୁଜବ କରି ମୁଁ ପ୍ରମାଣ କରିବାକୁ ଚେଷ୍ଟା କରିବି ଯେ ମୋ ମନର କଥାଟା ଭୁଲ। କାରଣ ତା ନହେଲେ ମୋତେ ଲୋକେ କହିବେ କ'ଣ? ଆମ ଦେଶର ଅତୀତଟାକୁ ଯେତେ ଫୋପାଡ଼ି ଫିଙ୍ଗିବାକୁ ହମାରିଡ଼ି ଦେଉ ପଛକେ, ନିଜର ଅତୀତଟାକୁ ଫିଙ୍ଗିବାକୁ ରାଜି ନୁହେଁ। ଲୋକେ କହିବେ କ'ଣ? ଯାହାଙ୍କ ଆଗରେ ଆମର ପରଗତି ପରଚେଷ୍ଟାର ବାଡ଼େଇ କରି ଆସିଥିଲୁ ସେମାନେ କହିବେ କ'ଣ? ଏଇ ଗୋଲାମୀ ମୋତେ ବାନ୍ଧି ରଖେ। ମୋ ମନର କଥା ବାଳ ବିଧବାର ଅଭିଳାଷ ପରି ନିଜ ମନରେ ଉଠି ନିଜ ମନରେ ଶୁଖିଯାଏ। ଏ ଅବସ୍ଥାର ଉନ୍ନତି ହେବ କିପରି? ମୁଁ ଯେବେ ସତରେ ଆଗକୁ ଚାଲିବାକୁ ଚେଷ୍ଟା କରେ, ତାହେଲେ ମୋତେ ବାଟ ବାଛି ନେବାକୁ ପଡ଼ିବ। ମୁଁ ଥରେ ଅଧେ ବାଟବଣା ହୋଇଯାଇପାରେ, ସେତେବେଳେ ମୋତେ ସେ ବାଟ ଛାଡ଼ି ଆଉ ଗୋଟେ ବାଟରେ ଯିବାକୁ ପଡ଼ିବ। ସେ କଥାଟା ମୋର ମାନିବା ଉଚିତ। ପର ଦେଖା କି ପର ଚଲା ବାଟ ମୋ କାମକୁ ନ ଆସିପାରେ, ଜୋତା ବାଟ ମୋ ଖାଲି ଗୋଡ଼କୁ ସୁବିଧା ନ ହୋଇପାରେ। ଭୀମ ଯେଉଁ ରାସ୍ତାରେ 15 ଘଣ୍ଟାରେ ଯାଇପାରନ୍ତି, ସେ ରାସ୍ତା ତକ ଯିବାକୁ ମୋତେ ହୁଏତ ଜୀବନ ଯାକ ଲାଗିଯାଇପାରେ। ମୋର କଥାଗୁଡ଼ାକ ମାନିନେବା ଉଚିତ। ଦଶ ଜଣ ଲୋକ ମୋ ଚାଲି ବା ମୋର ବାଟକୁ ନାପସନ୍ଦ କରିବେ ବୋଲି ଡରି ବାମନ ହୋଇ ଯେବେ ମୁଁ ଭୀମଙ୍କ ପରି ପାହୁଲ ପକାଇବାକୁ ଯାଏ, କି ସାହିବମାନଙ୍କ ପରି ବୁଟ୍ ପିନ୍ଧି କଣ୍ଟା ଝଣ୍ଟାରେ ଯାଉଛନ୍ତି ବୋଲି ମୁଁ ଯେବେ ଖାଲି ଗୋଡ଼ରେ ସେଇ କଣ୍ଟା ଝଣ୍ଟା ରାସ୍ତାରେ ଯାଏ, ତାହେଲେ ମୁଁ ହେବି ନିଜର ବୈରୀ। ମୋ ହାଣ କୁରାଢ଼ି ମୋ ବେକରେ ମୁଁ ବସେଇବି। ଅତଏବ ମୋ ଆତ୍ମାର ଉନ୍ନତି ଲାଗି, ମୋ ମନର ଆନନ୍ଦ ସନ୍ତୋଷ ଓ ଆମୋଦ ଲାଗି ମୋତେ ଏଇ ଦଶ ଜଣଙ୍କର ଗୋଲାମୀ ଛାଡ଼ିବାକୁ ହେବ। ଦେଶର ଓ ଜାତିର ଉନ୍ନତି ଲାଗି ଶାସନଗତ ସ୍ୱାଧୀନତାର ବଡ଼ ବେଶୀ ଲୋଡ଼ା ନାହିଁ। ଶାସନଗତ ସ୍ୱାଧୀନତା ଆମ୍ବ ଗଛରେ ନାରଙ୍ଗ ଫଳିଲା ଭଳି ଗୋଟିଏ ହପା। ସ୍ୱର୍ଗକୁ ଯିବା ପାଇଁ, ପୁରୀର ସ୍ୱର୍ଗଦ୍ୱାର ପାଇଁ ଗୋଟିଏ ମନ ଭୁଲାଣିଆ ସହଜ ବାଟ। ଦେଶର ସ୍ୱାଧୀନତା ଲାଗି ବ୍ୟକ୍ତି ସ୍ୱାଧୀନତା ଦରକାର। ମୁଁ ଯଦି ନିଜକୁ ଦେଶର ଓ ଜାତିର ଅଧୀନତାରୁ ମୁକୁଳେଇ ପାରିବି, ତାହେଲେ ମୁଁ ହେବି ସ୍ୱାଧୀନ ଆଉ ଦେଶ ହେବ ସ୍ୱାଧୀନ। ସ୍ୱାଧୀନତାର ଅର୍ଥ ସବୁ ପ୍ରକାର ବନ୍ଧନରୁ ମୁକ୍ତ ହେବା। ଆଉ ପର କଥା ଉପରେ ଯେ ମୋର ସୁଖ ଦୁଃଖ ନିର୍ଭର କରେ, ୟାଠାରୁ ବଳି ବଡ଼ ରକମର ମାୟାବନ୍ଧନ ଏ ଜଗତରେ କିଛି ନାହିଁ। ଏ ବନ୍ଧନ କାହିଁକି ନା ଏହାରି ହେତୁରୁ ମନୁଷ୍ୟ ନିଜର ଗତି ଓ ବିବେକ ଉପରେ ଅବିଶ୍ୱାସ ଆସେ। ଆଉ ଏ ମାୟା କାହିଁକି ନା କୌଣସି ଲୋକମତ ସ୍ଥିର ନୁହେଁ, ସତ୍ୟ ସ୍ଥିର ସନାତନ। ଯାହା ଅସ୍ଥିର ଚଞ୍ଚଳ ତାହା କଦାପି ସତ୍ୟ ହୋଇପାରେ ନା। ବିଶେଷରେ ପୁଣି ଥରେ ଲୋକମତର ଗୋଲାମୀ ମାନିନେଲେ ମନୁଷ୍ୟ ଏତେ ଅନ୍ଧ ହୋଇ ବସେ ଯେ ସେ ଭଲ ଭଲ ବାଛିପାରେ ନାହିଁ। ତେଣିକି ଖାଲି ଯାହା 5 ଜଣ ତାକୁ ଭଲ ବୋଲି କହିଲେ ତାହା ସେ କରିବାକୁ ହେବ ଏପରି ନୁହେଁ। 5 ଜଣ କ'ଣ କହିପାରନ୍ତି ତାହା ମଧ୍ୟ ଅନୁମାନ କରି ସେଇ ଅନୁସାରେ ମୋତେ କାମ କରିବାକୁ ପଡ଼ିବ। ସାଧାରଣତଃ ଆମେ ଯେ ଲୋକମତକୁ ଚାହିଁ କାମ କରୁ, ସେ ପ୍ରକୃତ ଲୋକମତକୁ ଚାହିଁ ନୁହେଁ, ଲୋକମତ କ'ଣ ହୋଇପାରେ ତାକୁ ଚାହିଁ। ପ୍ରକୃତ ଲୋକମତ କ'ଣ ହେବ ତାହା ଠିକ୍ କରି ଜାଣି କୌଣସି ଦିନିକିଆ କାମ ହୋଇନପାରେ। ଜୀବନର 15 ପଣ କାମ ଏପରି ଯେ ଯିଏ ଯେମିତି ପାରିଲା ସେମିତି ସାଙ୍ଗେ ସାଙ୍ଗେ କରିବାକୁ ହେବ, ନହେଲେ ସେ କାମ ହେବ ନାହିଁ ଏକାବେଳକେ। ସେତେବେଳେ ଲୋକମତ କ'ଣ ନିର୍ଭର କରି ବୁଝିବାର ବେଳ ନଥିବ, କାମ କରିବାକୁ ହେବ ଲୋକମତ ଅନୁମାନ କରି। ତୁମେ ଏଇଠି କହିପାର ଯେ ଲୋକମତ ଉଣା ଅଧିକେ ସବୁ ବିଷୟରେ ଜଣାଶୁଣା, ଯେପରିକି ଚୋରି କରିବ ନାହିଁ, ମିଛ କହିବ ନାହିଁ, ତ ପରସ୍ତ୍ରୀକୁ ଚାହିଁବ ନାହିଁ ଇତ୍ୟାଦି। ସତ କଥା, କେତେକ ବିଷୟରେ ଲୋକମତ ଗୋଟାଏ ଧାରାରେ ପଡ଼ିଆସିଛି, କିନ୍ତୁ ସେ ଧାରାଟି ଯେ ମିଛ। ପ୍ରଥମ କଥା ହେଲା, ମନୁଷ୍ୟର ସାଧାରଣ ଜୀବନରେ ମିଛ କହିବାର ବଡ଼ କମ୍ ଦରକାର ପଡ଼େ। ତାର ଅର୍ଥ ନୁହେଁ ଯେ ଲୋକ କମ୍ ମିଛ କହେ, ମୁଁ ଅନେକ ମିଛ କହେ, କିନ୍ତୁ ସେ ଅକାମରେ ଯେତେ କାମରେ ସେତେ ନୁହେଁ। ମାଇପ ଆଗରେ ବନ୍ଧୁବାନ୍ଧବଙ୍କ ମେଳରେ ଚାକର ବାକରଙ୍କ ପାଖରେ ବଡ଼େଇ କରି ବାହାବା ନେବା ପାଇଁ ମୁଁ ଅନେକ ମିଛ କହେ। କାମଟି କରିସାରି ତାର ମନ୍ଦରୂପ ଘୋଡ଼େଇବା ପାଇଁ ମଧ୍ୟ ମୁଁ କମ୍ ମିଛ କହେ ନାହିଁ, କିନ୍ତୁ ଅସଲ କାମ ବେଳେ ମୁଁ କ'ଣ ବା ମିଛ କହିବି? ମିଛ କହିବା କି କାମ କରିବି? ସେହିପରି ଚୋରି କରିବା, ଯିଏ ଚୋର ସେ କାହା କଦବା ଚୋରି କରେ, ତାର ସାଧାରଣ ସବୁ କଥାରେ ଚୋରି କରିବା ଖାଟେ ନାହିଁ। ପୁଣି ନିୟମ ଅଛି ବୋଲି ଚୋରି ନ କରନ୍ତି କେତେ ଜଣ? ବଡ଼ ବଡ଼ କୋଟିପତିଙ୍କ ଠାରୁ ଆରମ୍ଭ କରି ନାରଣିଆ ବାଉରୀ ପର୍ଯ୍ୟନ୍ତ ଅଧିକାଂଶ ଚୋରି କରନ୍ତି। କିଏ ଧରାପଡ଼ି ଜେଲ୍ ଯାଏ, ଦାଗି ବୋଲାଏ, କିଏ ବା ଧରା ନ ପଡ଼ି ବଡ଼ ଲୋକ ହୋଇ ଛତା ଟେକେ। ସେହିପରି ପରସ୍ତ୍ରୀକୁ ଚାହିଁ ନ ଚାହିଁବା, ଆମେ ହଜାରେ ନୀତିଶାସ୍ତ୍ର ଗାଇଯାଉଁ ପଛକେ ଆମ ଆଖିରେ ପରଧନ, ପରଗୌରବ, ପରବୈଭବ ପରି ପରସ୍ତ୍ରୀ ମଧ୍ୟ ବେଶୀ ସୁନ୍ଦରୀ, ବେଶୀ ନାଗରୀ। ନ ପାଉ ପଛକେ ଟିକିଏ କ'ଣ ଆଖିରେ ଦେଖିଦେଲେ ତ ପେଟ ପୁରିଯିବ, ମନ ଅରମାନ ମେଣ୍ଟିଯିବ। ଆଉ କାମ କରିବା ସାଙ୍ଗରେ ପରସ୍ତ୍ରୀ କି ନ ଚାହିଁବାର କିଛି ସମ୍ବନ୍ଧ ନାହିଁ। ଅତଏବ ଆମେ ଦେଖିଲୁ ଲୋକମତ ଯାହା ସବୁ ଭେଲ ବୋଲି ଆଗରୁ ଠିକ୍ କରିନେଇଛି, ଶାସ୍ତ୍ର ପ୍ରମାଣ କରି ଥୋଇଛି, ସେଇ ଭେଲ କଥାଗୁଡ଼ାକ ଅନେକ ଲୋକ କରନ୍ତି। ଚୋରେଇ ଲୁଚେଇ ନହେଲେ ଦେଖେଇ ଶୁଣେଇ, ପୁଣି ଏ ତିଆରି ଭଲ ଭେଲ ସାଙ୍ଗରେ କାମ କରିବାର କିଛି ସମ୍ବନ୍ଧ ନାହିଁ। ତାହେଲେ ଏଇ କଥାଟା ସାର ହେଲା ଯେ ଆମେ କାମ କରୁ ଲୋକମତ ନେଇ ନୁହେଁ, ଲୋକମତ କ'ଣ ହୋଇପାରେ ତାକୁ ଅନୁମାନ କରି। ଏପରି ଅନେକ ସମୟରେ ଦେଖାଯାଇଛି, କାମଟା ହୋଇସାରିଲା ପରେ ଲୋକମତ ସେ କାମ ବିରୁଦ୍ଧରେ ଯିବାର ସନ୍ଦେହ ହେଲେ ଖବରକାଗଜ, ସଭା ସମିତି, ଲାଞ୍ଚ, ଅଣ୍ଟାଗୁଞ୍ଜା ଇତ୍ୟାଦି ନାନା ଉପାୟ କରି ଲୋକମତ ତାର ସପକ୍ଷରେ ଆଣିବାକୁ ଚେଷ୍ଟା କରାଯାଏ। ସେଥିପାଇଁ କହୁଥିଲି କି ଆମର ମନ ଗୋଲାମୀ କେମିତି ନାକବାଳ ଧରେଇ ଖାଲି ଭୂତ ଡରରେ ଆମକୁ ଚପାଇ ରଖିଛି। ପାଠୁଆ ବଡ଼ ବଢ଼ିଆ ହୋଇ ଏଇ ଛାଇକୁ ଦେଖି ଡରିବା ଠାରୁ ବଳି ବଡ଼ ସରମର କଥା ଆଉ କ'ଣ ଥାଇପାରେ? ଯଦି ମୋର ପ୍ରବନ୍ଧଟା କେହି ପଢ଼େ ତାହେଲେ ସେ ବୁଝିପାରିବ ମୋର କହିବାର କଥା। ମୁଁ ଅଛି ଆଉ ମୋରି ଲାଗି ଏ ସଂସାର ଅଛି। ମୋର ସୁଖ ଦୁଃଖ, ଭଲ ମନ୍ଦ, ସଂସାରର ସୁଖ ଦୁଃଖ, ଭଲ ମନ୍ଦ ଓ ହାନି ଲାଭ ମୁଁ ସମାଜର ବନ୍ଧନ ବାହାରେ ଦଶ ଜଣଙ୍କ ଉପରେ। ମୁଁ ଯଦି ପାଳ ପକାଇ ଉଚ୍ଚ ହୁଏ ତାହେଲେ ସେ ପାଳ ମୋର ସତ ପ୍ରକୃତ, ତୁମର ରତ୍ନ ସିଂହାସନ ମିଛ ଅବାସ୍ତବ। ମୋର ଆଇନ କାନୁନ ମୋର, କାରଣ ମୁଁ ମନୁଷ୍ୟ, ଆଉ ମନୁଷ୍ୟ ଯେକୌଣସି ଶବ୍ଦରୂପୀ ନାରାୟଣଙ୍କ ଠାରୁ ବୃହତ୍ତର ଆଉ ଉଚ୍ଚତର। ଆଇନ କାନୁନ ମତ ଅମତ ନୀତି ଅନୀତି ଯାହା କହ, ସେଗୁଡ଼ିକ ଖାଲି ପବନର ସୁଖ, ଅଶରୀରୀ, ଅପ୍ରାକୃତ ମାୟା, କିନ୍ତୁ ମୁଁ ବାସ୍ତବ, ଶରୀର ପ୍ରାକୃତ। ମୁଁ ଏହା କହିଲି ବୋଲି ପଞ୍ଝାଟି ହୁଏତ ଡେଇଁ ପଡ଼ିବେ, କହିବେ କି ଏ କି କଥା, ମୁଁ ଯେ ଅପସାର୍ଥକତାର ଚୂଡ଼ାନ୍ତ, ଏ ତ ସ୍ୱାର୍ଥପରାୟଣତା, ଅନୀତି, ଅନ୍ୟାୟ। ଅତଏବ ଏ ବାୟାର ମୁଣ୍ଡରେ ଠେଙ୍ଗାମଡ଼ା ଦରକାର, ତା ନହେଲେ ପୃଥିବୀର ଯେ ଏତେ ବଡ଼ ସ୍ୱାର୍ଥ ତ୍ୟାଗ ଦଧିଚିଙ୍କ ଠାରୁ ଆରମ୍ଭ କରି ଗୋପବନ୍ଧୁଙ୍କ ପର୍ଯ୍ୟନ୍ତ ଏତେ ଯେ ପରାର୍ଥ, ଏଗୁଡ଼ାକର କ'ଣ ହେବ? ଲୋକଙ୍କର ଆଦର୍ଶ ଯେ ନଷ୍ଟ ହୋଇଯାଏ। ବଡ଼ ବଡ଼ିଆଙ୍କର ନାଁ କରି ମୋତେ ମାରିବାର ଉଦ୍ୟମଟାରେ ବିଶେଷ କିଛି ଚାଲାକି ବା ବାହାଦୁରର ନୂତନତ୍ୱ ନାହିଁ, କିନ୍ତୁ କଥାଟା ହେଉଛି ଯେ ଖାଲି ସ୍ୱାର୍ଥ ତ୍ୟାଗ ପାଇଁ ସ୍ୱାର୍ଥ ତ୍ୟାଗ କରି କରି କେହି ସଂସାରରେ ଆଦର୍ଶ ହୋଇ ରହିନାହିଁ। ଏପରି ଯେବେ କେହି କରିଥାଏ ତାହେଲେ ସେ ପାଗଳାଗାରଦର ଡାଲି ଭାତଖିଆ ବୋକା। ଦଧିଚିଙ୍କର ଆତ୍ମବଳି ତାଙ୍କ ଆତ୍ମାର ଉଦ୍ଧାର ପାଇଁ, ସ୍ୱାର୍ଥଲାଭ ପାଇଁ ଗୋଟାଏ ଜୀବନ ବଳି ଦେଇ ମୁଁ ପଚାଶ ଜନ୍ମର ଦୁଃଖ ଏଡ଼ିପାରେ, ତାହେଲେ ସେଥିରେ ମୋର ସ୍ୱାର୍ଥ ବାରପଣ ହେଲେ ନିଃସ୍ୱାର୍ଥ ଚାରିଅଣା ମାତ୍ର। ଗୋପବନ୍ଧୁଙ୍କର ଜୀବନର ଆନନ୍ଦ ଥିଲା ଦରିଦ୍ରର ସେବା। ଏତକ ସେ ନ କରିପାରିଥିଲେ ତାଙ୍କର ଜୀବନ ଅର୍ଥାତ୍ ତାଙ୍କର ସ୍ୱାର୍ଥ ନିଷ୍ଫଳ ହୋଇଥାନ୍ତା। ତାଙ୍କର ଏଇ ବ୍ୟକ୍ତିଗତ ସ୍ୱାର୍ଥର ସଫଳତା ପାଇଁ ସେ ସ୍ୱାର୍ଥତ୍ୟାଗ କରିଥିଲେ, ନିଃସ୍ୱାର୍ଥ ପାଇଁ ନୁହେଁ। ଏପରି ଦେଖିବାକୁ ହେଲେ ଅନାମ ମିଶ୍ରଙ୍କର ସ୍ୱାର୍ଥପରାୟଣତା ଠାରୁ ଗୋପବନ୍ଧୁଙ୍କର ସ୍ୱାର୍ଥତ୍ୟାଗ କିଛି ଉଚ୍ଚଦରର ନୁହେଁ। ପ୍ରଭେଦଟା କେବଳ ଉଦ୍ଦେଶ୍ୟରେ, ଆଉ ଉଦ୍ଦେଶ୍ୟ ବ୍ୟକ୍ତିଗତ। ସମସ୍ତଙ୍କର ଉଦ୍ଦେଶ୍ୟ ଦରିଦ୍ର ସେବା ନ ହୋଇପାରେ, ହେବା ମଧ୍ୟ ଉଚିତ ନୁହେଁ। ଯେପରି ସମସ୍ତେ ଦେବତା ହୋଇନପାରନ୍ତି, ହେବା ମଧ୍ୟ ଉଚିତ ନୁହେଁ। ସଂସାରର ଏ ମରୁଭୂମିରେ ଗୋଟାଏ ଦୁଇଟା ହୋସେନ ହେନା କବିର ଆଖିକୁ ଓ ମନକୁ ତୃପ୍ତି ହୋଇପାରେ, ମାତ୍ର ଏ ସଂସାରଟା ଯେବେ ଖାଲି ହୋସେନ ହେନା ଗଛରେ ପୂର୍ଣ୍ଣ ହୋଇଯାଆନ୍ତା ତାହେଲେ କବି ବୋଧହୁଏ ମରୁଭୂମିର ସ୍ୱପ୍ନ ଦେଖନ୍ତେ। ଅର୍ଥାତ୍ ଆମେ ଦେଖିଲୁ ଯେ ମୁଁ ମୋର ଏବଂ ଜଗତଟା ମୋରି ପାଇଁ। ଏହା କହିବା ଦ୍ୱାରା ମୁଁ କୌଣସି ଅହିତ ନୀତି ବିଳିବିଳଉ ନାହିଁ, ଯାହା ସଂସାରରେ ନିରୁତା ସତ ସେଇଆ ହିଁ କହୁଛି। ତେବେ ବର୍ତ୍ତମାନ ତୁମେ ପଚାରିପାର ଯେ ଧରିନିଅ ଆମେ ମାନିନେଲୁ ତୁମେ ବ୍ୟକ୍ତିଗତ ଭାବରେ ସ୍ୱାଧୀନ, କିନ୍ତୁ ତା ବୋଲି ତୁମେ ଯେବେ ଇଲେ ଗୋଟିଏ ଜିନିଷକୁ ଧଳା ବୋଲି କହି ଆଉ କିଛି ସମୟ ପରେ ସେଇଟାକୁ କଳା ବୋଲି କହିବ, ତାହେଲେ ତୁମର ଦେଖିବାଟା ଅନ୍ୟମାନଙ୍କ ଦେଖିବା ପରି ଖାଲି ଗୋଟାଏ ଅନ୍ଦାଜି ଅନୁଭବ ନ ହେବ କିଆଁ? ତୁମେ ପାଞ୍ଚ ଜଣଙ୍କର ଦେଖିବାକୁ ଅବିଶ୍ୱାସ କରିପାର, ମାତ୍ର ତୁମର ନିଜର ଦେଖିବାକୁ ଅବିଶ୍ୱାସ କରିବ କିପରି? କଥାଟା ମୋଟାମୋଟି ଭାବରେ ସତ, କିନ୍ତୁ ତଳେଇକରି ଦେଖିଲେ କଥାଟା ଯେ ମିଛମୟ ସମସ୍ତେ ବୁଝିପାରିବେ। ମୁଁ ଅଛି ବୋଲି କହିଲେ ମୁଁ କ'ଣ ମନେ କରେ, ତୁମେ ବା କ'ଣ ମନେ କର? ମୁଁ ଯେଉଁ ମୁହୂର୍ତ୍ତରେ ଅଛି ବୋଲି କହୁଛି ସେଇ ମୁହୂର୍ତ୍ତରେ ଅଛି, ମାତ୍ର ତା ପର ମୁହୂର୍ତ୍ତରେ ମୁଁ ନଥାଇପାରେ ବା ଥିଲେ ମୋର ବିଶେଷ ପରିବର୍ତ୍ତନ ହୋଇପାରିଥାଏ। ମୁଁ ଇଲେ ଅଛି ଭଲ, ପର ମୁହୂର୍ତ୍ତରେ ମୋ ଆଖି ଫୁଲି ଯାଇପାରେ, ମୋ ଆଖିରେ ଶୁଖୁଆ କଣ୍ଟା ଲାଗିଯାଇପାରେ, ପରଳ ମାଡ଼ିଯାଇପାରେ, ମୁଁ ଅନ୍ଧାରକଣା ବା ଆଲୁଅକଣା ହୋଇଯାଇପାରେ ଇତ୍ୟାଦି। ମୋର ମୁହୂର୍ତ୍ତକ ମୁହୂର୍ତ୍ତକରେ ଯେ ପରିବର୍ତ୍ତନ ସେ ଖାଲି ଶାରୀରିକ ନ ହୋଇ ମାନସିକ ବି ହୋଇପାରେ, ହେବ ମଧ୍ୟ ନିଶ୍ଚୟ, ନହେବାଟା ଆଦୌ ବାଞ୍ଛନୀୟ ନୁହେଁ। ମୁଁ ଯଦି ଜୀବନର କୌଣସି ଦୁଇଟି ମୁହୂର୍ତ୍ତରେ ଏକାପରି ମନରେ ଦେହରେ ବୁଦ୍ଧିରେ ବିବେକରେ ରହେ, ତାହେଲେ ମୁଁ ବୁଝିବି ଯେ ସେଇ ଦୁଇଟି ମୁହୂର୍ତ୍ତ ଲାଗି ମୁଁ ମରିଛି। ମୁଁ ଚୋର ହୁଏ, ଡକେଇତ ହୁଏ, ଖଣ୍ଟ ହୁଏ, ସାଧୁ ହୁଏ, ମହାତ୍ମା ହୁଏ ବା ରାଜା ହୁଏ, ଭିକାରୀ ହୁଏ, କିନ୍ତୁ ମୁଁ ଏ ମୁହୂର୍ତ୍ତରୁ ସେ ମୁହୂର୍ତ୍ତ ଅଚଞ୍ଚଳ ହୋଇ ରହିନପାରେ। ମୋର ଆଶ୍ରୟ କରିଥିବା ଦିଗରେ ମୋତେ ବରାବର ଚାଲିବାକୁ ପଡ଼ିବ। ମୁଁ ମୋର ଠିକଣା ଜାଗାରେ ପହଞ୍ଚି ନପାରେ, ତଥାପି ମୋତେ ଚାଲିବାକୁ ପଡ଼ିବ। ଯେତେବେଳେ ମୁଁ ଥକା ହୋଇ ବସିପଡ଼ିବି ସେତେବେଳେ ମୁଁ ମରିବି, ମୁଁ ଚାଲିବି, ମୋର ଶାରୀରିକ ମାନସିକ ପରିବର୍ତ୍ତନ ହେବ, କିନ୍ତୁ ସେ ପରିବର୍ତ୍ତନ ଲାଗି ମୋର ମୁଁ ହଜିଯିବ ନାହିଁ କି ବଦଳିଯିବ ନାହିଁ। ମୋର ବର୍ତ୍ତମାନ ମୁହୂର୍ତ୍ତକ ଲାଗି ମୁଁ ଯେପରି ମୋର ଭବିଷ୍ୟତ ପାଖରେ ଦାୟୀ ନୁହେଁ, ସେହିପରି ମୋର ଅତୀତ ପାଖରେ ମଧ୍ୟ ବନ୍ଧା ନୁହେଁ। ମୁଁ ଯେ ଖାଲି ସ୍ୱାଧୀନ ତା ନୁହେଁ, ଜୀବନର ପ୍ରତ୍ୟେକ ଲିତା ବିତିଲ ବିଲିତା ମଧ୍ୟ ପରସ୍ପରଠାରୁ ସ୍ୱାଧୀନ। ମୋର କାର୍ଯ୍ୟର ବିଚାର ଯେପରି ଦଶ ଜଣଙ୍କର ମତାମତ ଉପରେ ନିର୍ଭର କରେ ନାହିଁ, କରେ ପ୍ରକୃତ ଗୋଟାକ ଯାକର କାର୍ଯ୍ୟ ଓ ଉପସଂହାର ଉପରେ, ସେହିପରି ମୋ ଜୀବନର ଏଇ ମୁହୂର୍ତ୍ତର କାର୍ଯ୍ୟକଳାପର ବିଚାର ଓ ମୋର ପୂର୍ବ ମୁହୂର୍ତ୍ତର କାର୍ଯ୍ୟ ବା ପରମୁହୂର୍ତ୍ତର କାର୍ଯ୍ୟ ଉପରେ ନିର୍ଭର କରିପାରେ ନାହିଁ, କରେ ମୋର ସମ୍ପୂର୍ଣ୍ଣ ଜୀବନର ଉପସଂହାର ଉପରେ। କଥାଟା ଶୁଣି ପୁଣି କେହି ହୁଏତ କହିପାରନ୍ତି ଏ ଖାଲି ଭୁରୁଡ଼ୁ, ଟିକିଏ ବୁଝେଇ କହିବା ଦରକାର ପଡ଼ୁଛି। ସେହି ହେତୁରୁ ଧର ମୁଁ 10:25 ପୋଷାକପତ୍ର ପିନ୍ଧିଲି, ଏଥିରୁ ତୁମେ ଯଦି ଅନୁମାନ କର 10:30 ବା 11 କଚେରୀ ଯିବି ବୋଲି, ତାହେଲେ ତୁମର ଅନୁମାନ ମିଛ ହୋଇପାରେ, କାରଣ 10:25 ପରେ ଏପରି ଘଟଣା ଘଟିପାରେ ଯେ ମୁଁ ଡାକ୍ତର ଡାକିବାକୁ ଦୌଡ଼ିପାରେ, ଥାନାକୁ ଲସର ପସର ହୋଇ ଧାଇଁ ଯାଇପାରେ, ଅଥବା କୋକେଇରେ ବନ୍ଧା ହୋଇ ମଶାଣିକୁ ବି ନିଆଯାଇପାରେ। ସେହିପରି 10:25 ମୁଁ ଲୁଗାପଟା ପିନ୍ଧିବାର ଦେଖି କେହି ଯେବେ ଅନୁମାନ କରନ୍ତି ଯେ ମୁଁ ତା ଆଗରୁ ଭାତ ଖାଇଛି, ତାହେଲେ ତାଙ୍କର ଅନୁମାନ ମଧ୍ୟ ବ୍ୟର୍ଥ ହେବ। ଅତଏବ ମୋ ଜୀବନର କୌଣସି ଏକ ମୁହୂର୍ତ୍ତ ଚଳୁଥିବା ବେଳେ ତା ସମ୍ବନ୍ଧରେ କୌଣସି ଉପସଂହାର ପରବର୍ତ୍ତୀ ବା ପୂର୍ବବର୍ତ୍ତୀ ମୁହୂର୍ତ୍ତରୁ କରାଯାଇନପାରେ, ଅର୍ଥାତ୍ ମୋ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଅନ୍ୟ ମୁହୂର୍ତ୍ତ ଠାରୁ ସ୍ୱାଧୀନ। ତେବେ ମୋ ଜୀବନର ଗୋଟିଏ ଦିନ ସରିଲା ପରେ ସେ ଦିନର ମୁହୂର୍ତ୍ତମାନଙ୍କୁ ଗୋଟିଏ ସୂତାରେ ବାନ୍ଧି ମାଳା ତିଆରି କରାଯାଇପାରେ। ମୋ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଯେବେ ସ୍ୱାଧୀନ, ତାହେଲେ ମୁଁ ଏ ମୁହୂର୍ତ୍ତରେ ଯାହା ଦେଖିଲି ବା କହିଲି ତା ପର ମୁହୂର୍ତ୍ତରେ ଦେଖିବା ବା କହିବା ଠାରୁ ଭିନ୍ନ ହେଲେ ସେଥିରେ ଦୋଷ ବା ଅସମ୍ଭବ କ'ଣ ଅଛି? ତାପରେ କେହି କେହି ଗାଲୁ ମାରିପାରନ୍ତି ଯେ ଯୁକ୍ତିତର୍କ ବଳରେ କଥାଟାକୁ ସତ ବୋଲି କହିଲେ ମଧ୍ୟ ପ୍ରକୃତ ଜୀବନରେ ଏହା ସତ ହୋଇନପାରେ। ବର୍ତ୍ତମାନ ଆମେ ଯେମିତି ଚାଲୁଛୁ ସେଥିରେ ଏ କଥାଟା ସତ ନୁହେଁ, କିନ୍ତୁ ଆମେ ଯେମିତି ଚାଲୁଛୁ ସେଇଟା ଆଦର୍ଶ ଚାଲି ନୁହେଁ, ସେଇଟା ସତ ମଧ୍ୟ ନୁହେଁ। ଅତଏବ ଯାହା ଅସତ୍ୟ ଯାହା ଅନାଦର୍ଶ ତାକୁ ଧରି ଏ କଥାଟା ବିଚାର କରିବା କେବଳ ଗାଲୁର ପରିସୀମା। ଆପଣମାନେ ଦେଖନ୍ତୁ, ରାମ ମୋତେ ଗାଳି ଦେଲା କୌଣସି କାରଣରୁ, ମୁଁ ଯଦି ରାଗିଯାଇ ତା ପରମୁହୂର୍ତ୍ତରେ ଥାନାକୁ କି କଚେରୀକୁ ଧାଇଁଯାଏ, ତାହେଲେ କ'ଣ ହେବ? ରାମ ଓ ମୋ ମଧ୍ୟରେ ଶତ୍ରୁତା ସବୁଦିନକୁ ରହିଯିବ, ଅଥବା ଶ୍ୟାମ ମୋତେ କେଉଁଦିନ କେତେବେଳେ କ'ଣ କହିଥିଲା ବୋଲି ମୁଁ ଯଦି ମନରେ ରାଗ ରଖି ମୋ ଦାଉଁ ପଡ଼ିଲା ବେଳେ ତା ଉପରେ ଶତ୍ରୁତା ସାଧେ, ତାହେଲେ କ'ଣ ହେବ? ଅଥଚ ମୁଁ ଯଦି ଏଇ ମୁହୂର୍ତ୍ତରେ ରାମର ଗାଳିକୁ ବା ଶ୍ୟାମର କୁହାକୁ ପରମୁହୂର୍ତ୍ତରେ ଭୁଲିଯାଏ, ତାହେଲେ କ'ଣ ହେବ? ପୃଥିବୀରେ ଆଜିକାଲି ଏଇ ଯେ ବାଡ଼ିଆ ବାଡ଼ି କାମୁଡ଼ା କାମୁଡ଼ି, ଏ ତ ସେଇ ଅତୀତ ବର୍ତ୍ତମାନ ଓ ଭବିଷ୍ୟତକୁ ଏକା କରିବାର ଚେଷ୍ଟାର ଫଳ। ସେଇ 10 ଜଣଙ୍କ ମତର ଅଧୀନତାର କାରସାଦୀ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗୋବିନ୍ଦ ତ୍ରିପାଠୀଙ୍କ ପ୍ରବନ୍ଧ ଆକାଶ କଇଁଆର ଦ୍ୱିତୀୟ ଭାଗ। ରହିଲୁ, ନମସ୍କାର।